ମୋନା ରୀତା ବେହେରା, ମୁଁ ଏକାମ୍ର ବିହାର ଚାଲିଆ ସାହି 20 ୱାର୍ଡ ରହୁଛି। ଆଉ ଆମର ଏଠି ଅଳିଆ ଗଦା ହେଇକି ବେଶୀ ଗନ୍ଧଯୁକ୍ତ ହଉଛି। ଆମର ବିଏମ୍ସିରୁ ଗାଡି ଯଦି ରେଗୁଲାର ଆସିଲେ ଏତେ ଅସନା ହୁଅନ୍ତାନି, କିନ୍ତୁ 8 ଦିନ ଥରେ ବା 15 ଦିନ ଥରେ ଗାଡି ଆସୁଛି। ଆସିବା ଭିତରେ ତାପରେ ଯୋଉ ଖାଦ୍ୟଯୁକ୍ତ ଯାହା ଅଳିଆ ପକଉଛନ୍ତି, କୁକୁର ଇଆଡ଼େ ସିଆଡ଼େ ପକେଇବା ଯୋଗୁଁ ବେଶୀ ଗନ୍ଧ ହଉଛି। ଆଉ ଏବେ ନିୟମିତ ଯଦି ଗାଡି ଆସିଲେ ଆମେ ଉପକୃତ ହେବୁ।